ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଜି ହେଉଛି ଓଡ଼ିଶା ଦିବସ। 1936 ମସିହା ଆଜିର ଦିନେ ଓଡ଼ିଶା ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ହୋଇଥିଲା। ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର୍ଥି ଓଡ଼ିଶା ଭାରତର ପହିଲା ରାଜ୍ୟ ଆଏ। ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କନୁ ନେଇକରି ସ୍ୱଭାବକବି ଗଙ୍ଗାଧର ମେହେର, ବାସୁଦେବ ସୁଢ଼ଳ ଦେବ, କର୍ମବୀର ଗୌରୀଶଙ୍କର ରାୟଙ୍କର ତକ ହଜାର ହଜାର ମହାନ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା ସାହିତ୍ୟ ସାଙ୍ଗେ ଗୋଟିଏ ଅଲଗା ରାଜ୍ୟ ଗଠନ୍ତି ବଡ଼ ଭୂମିକା ରହିଥିଲା। ଓଡ଼ିଶା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍। ରାଷ୍ଟ୍ରପତି ତାଙ୍କର ଶୁଭେଚ୍ଛା ବାର୍ତ୍ତାଥି କହିଛନ୍, ଇ ଉତ୍ସବ ଓଡ଼ିଶା ଲୋକଙ୍କର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଇତିହାସ ଆର୍ ବିବିଧ ପରମ୍ପରାକେ ପ୍ରଦର୍ଶନ କରବାର ସହିତ ସାରା ପୃଥିବୀର ଓଡ଼ିଆ ଲୋକଙ୍କର ଭିତରେ ଏକତା ଆଉ ଗର୍ବର ଭାବନାକେ ତହକାସି। ଏ ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଆଜ ଓଡ଼ିଶା ଅର୍ଥନୈତିକ ଅଭିବୃଦ୍ଧି ଆର୍ ସାମାଜିକ ପ୍ରଗତି ଥି ଦେଶେ ଗୋଟିଏ ବଡ଼ ଉଦାହରଣ ହୋଇପାରିଛି। ମହିଳା ସଶକ୍ତିକରଣ ଆଉ ଶିଳ୍ପାୟନ ଦିଗେ ଓଡ଼ିଶାର ଯୁଗାନ୍ତକାରୀ ସଫଳତା ଅଲଗା ରାଜ୍ୟମାନଙ୍କ ଲାଗି ପ୍ରେରଣା ହୋଇଛି ବୋଲି ଉପରାଷ୍ଟ୍ରପତି କହିଛନ୍। ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆକାଶବାଣୀ ଜରିଏ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଆର୍ ହାର୍ଦ୍ଦିକ ଅଭିନନ୍ଦନର ବାର୍ତ୍ତା ଦେଇଛନ୍। ଆମର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ସ୍ଥାପତ୍ୟକେ ନେଇକରି ଗର୍ବ ଅନୁଭବ କରବାର ସହିତ ବିକଶିତ ଆଉ ନୂଆ ଓଡ଼ିଶା ଗଠନ କରବାର ଲାଗି ଆଜିର ଦିନେ ସଭେ ସଂକଳ୍ପବଦ୍ଧ ହେବାର୍କେ ରାଜ୍ୟପାଳ ଆହ୍ୱାନ ଦେଇଛନ୍। ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଆକାଶବାଣୀ ଜରିଏ ଶୁଭେଚ୍ଛା ଜଣାଇଛନ୍। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନଥି ବଡ଼ ଅବଦାନ ଦେଇଥିବା ବରପୁତ୍ରମାନଙ୍କ ନୀତି ଆଉ ଆଦର୍ଶ ସବୁ ପିଢ଼ିକେ ଅନୁପ୍ରାଣିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବାର୍ତ୍ତାଥି କହିଛନ୍। ଆଜି ସକାଳ ବେଳା କଟକ ଜିଲ୍ଲାର ସତ୍ୟଭାମାପୁର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମପୀଠନ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମଧୁସୂଦନ ଦାସଙ୍କର ଜନ୍ମପୀଠ ସମନ୍ୱିତ ବିକାଶ ପ୍ରକଳ୍ପର ନିହି ପକାବେ। ଉପରବେଳା ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ପାଳନ କରାଯିବା। କାର୍ଯ୍ୟକ୍ରମଥି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେଆଡ଼େ ଦିଲ୍ଲୀ ନ ବିଲ୍ ଆଜ ଭବ୍ୟ ଆକାରରେ ଓଡ଼ିଶା ଦିବସ ସମାରୋହ ପାଳନ କରାଯିବା। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ନ ହେବାର୍କେ ଥିବା କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହିତ ଭିନ୍ ଭିନ୍ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଦିବସ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତା ହୋଇଯାଇଛି। ବିଭାଗର ସମ୍ମିଳନୀ କକ୍ଷ ନ ହୋଇଥିବା ପ୍ରତିଯୋଗିତାଥି ଜିଲ୍ଲାସ୍ତରୀ ବଛା ହୋଇକରି ଆସିଥିବା ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଆଜି ଉପରବେଳା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହଟି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା। ରାଜ୍ୟ ଆଜିଠାନୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଶୁଭାରମ୍ଭ ହେବା। ଇତାର ସହିତ ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଭିଲ୍ ଶୁଭାରମ୍ଭ ହେବା। ଯୋଜନା ଜରିଏ ରାଜ୍ୟର 1,03,00,000 ଅତକା ପରିବାର ଉପକୃତ ହେବେ। 3,46,00,000 ଅତକା ଲୋକ ଇ ଦୁହି ସ୍ୱାସ୍ଥ୍ୟ ଯୋଜନାନୁ ଲାଭ ପାଇବେ। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି ଆଜିଠାନୁ ଏକୀକୃତ ପେନ୍ସନ୍ ଯୋଜନା ଲାଗୁ ହେବା। ଜାତୀୟ ପେନ୍ସନ୍ ଯୋଜନା ଅଧୀନଥି ଏହି ଯୋଜନାକେ କାର୍ଯ୍ୟକାରୀ କରାଯାଉଛି। ଯୋଜନାଥି ସାମିଲ ହେବାର ଲାଗି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ଇଚ୍ଛାଧୀନ କ୍ଷମତା ରହିଛି। କଟକ ବକ୍ସିବଜାର ପୁଲିସ ପଡ଼ିଆଠାରେ ଆଜ ଓଡ଼ିଶା ପୁଲିସର ପ୍ରତିଷ୍ଠା ଦିବସ ସମାରୋହ ଆୟୋଜନ କରାଯିବା। କାର୍ଯ୍ୟକ୍ରମଥି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପରେଡ୍ ଅଭିବାଦନ ଗ୍ରହଣ କରିବେ ଆର୍ ରାଜ୍ୟସ୍ତରୀୟ ପୁରସ୍କାର ଦେବେ। ସ୍କୁଲ ଛୁଆକର ମାନସିକ ଆଉ ବୌଦ୍ଧିକ ବିକାଶ ଲାଗି ରାଜ୍ୟ ସରକାର ବିଦ୍ୟାଳୟମାନଙ୍କେ ପୋଷଣଯୁକ୍ତ ଲଡ଼ୁ ବାଣ୍ଟବେ। ଆଜି ଓଡ଼ିଶା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ମୂଳ ହେବା। ସବୁ ବିଦ୍ୟାଳୟର ଶିଶୁ ବାଟିକାନୁ 10 କ୍ଲାସ ତକ ଛୁଆକୁ ମଡ଼ିଆଥି ବନା ହୋଇଥିବା ପୋଷଣ ଲଡ଼ୁ ହପ୍ତାକ 3 ଦିନ ଦିଆଯିବ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ବାଣୀବିହାର ଛାତ୍ର ମୃତ୍ୟୁ ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍ତି। ତାର ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିନୁ ତାଙ୍କର ପରିବାରବର୍ଗକେ 4,00,000 ଟଙ୍କାର ଅନୁକମ୍ପା ସାହାଯ୍ୟ ଘୋଷଣା କରିଛନ୍। ଗଲା ରବିବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସ ଛାତ ଉପରୁ ପଡ଼ିକରି ସ୍ନାତକୋତ୍ତର ଛାତ୍ରଙ୍କ ଜୀବନ ଯାଇଥିଲା। ଆଞ୍ଚଳିକ ସହଯୋଗ ଆଉ ସାମୁଦ୍ରିକ ଯୋଗାଯୋଗ ଲାଗି ଭିନ୍ ଭିନ୍ ଦେଶ ସଙ୍ଗେ ସହଭାଗିତାକେ ନଜରଥି ରଖିକରି ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ମୂଲ ହେବାର୍କେ ଯାଉଛି ବିମ୍ଷ୍ଟାକ୍ ସମ୍ମିଳନୀ। ଏଥି ଯୋଗ ଦେବାର୍କେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଗୁରୁବାର ଥାଇଲାଣ୍ଡ ଗସ୍ତଥି ଯିବେ। ଏହି ସମ୍ମିଳନୀ ଉପରେ ଅଏତକା ସୂଚନା ଦେଇଛନ୍ ନରୱେନ ଉଚ୍ଚାୟୁକ୍ତ ଭାବେ କାମ କରିସାରିଥିବା ଆଘର ଭାରତୀୟ ବୈଦେଶିକ ସେବା ଅଧିକାରୀ ଦେବରାଜ ପ୍ରଧାନ। ଏ ବାବଦେ ତାଙ୍କ ସହିତ ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ହୋଇଥିବା ଗୋଟିଏ ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ଉପରବେଳା 4-5 ବଜେ ତକ ଆକାଶବାଣୀ ସବୁ ଚ୍ୟାନେଲ ଜରିଏ ପ୍ରସାରିତ କରାଯିବା। ଏଚ୍ନିଲ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।